ନମସ୍କାର। ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଓ ଆତ୍ମିକ ଜୀବନରେ ଉପକୃତ ହୁଅନ୍ତୁ, ବିଶ୍ୱାସ କରନ୍ତୁ ଓ ପାପରୁ ଉଦ୍ଧାର ପାଆନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ଆମେ ବିଶେଷ ଖୁସି। ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। ବାସ୍ତବରେ ପ୍ରଭୁ ଯୀଶୁ ଯେ ଆପଣଙ୍କ ହୃଦୟରେ କଥା କହିଛନ୍ତି ଆଉ ସେ ଆପଣଙ୍କ ଜୀବନରେ ଏକ ବାସ୍ତବ ପରିବର୍ତ୍ତନ ଆଣିଦେଇଛନ୍ତି, ତାହା ଜାଣି ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆଉ ତାହାଙ୍କର ଗୌରବ ମହିମା ନିମନ୍ତେ ଆପଣଙ୍କୁ ସୁରକ୍ଷା କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଛି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ହଁ ପ୍ରଭୁ, ତୁମେ ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ତୁମେ ଆଜି ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଏକ ନୂତନ ଅନୁଭୂତି ମଧ୍ୟ ଦେଇ ଯିବା ପାଇଁ ସୁଯୋଗ ଦେଇଅଛ। ଯଦିଓ ଆମମାନେ ଦୁର୍ବଳ ମନୁଷ୍ୟ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ସବଳ କରିବା ପାଇଁ ଯାଉଅଛ। ତୁମେ ଆମମାନଙ୍କୁ ଆଲୋକର ସନ୍ଧାନ ଦେଉଅଛ। ତୁମେ ଆମମାନଙ୍କୁ ପରିତାଣର ପଥରେ କଢ଼ାଇ ନେଉଅଛ, କାରଣ ତୁମେ ଚାହୁଁନାହିଁ ଆମମାନେ ବିନଷ୍ଟ ହେଉ। ତେଣୁକରି ପବିତ୍ର ପ୍ରଭୁ, ତୁମର ଏହି ଅସୀମ ଅନୁଗ୍ରହ ପାଇଁ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ଏହି ସୁଯୋଗର ସଦ୍ବ୍ୟବହାର କରିବା ପାଇଁ ତୁମେ ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ, ଏକ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦାନ କର। ଯେତିକି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବୁ, ସେଥିନିମନ୍ତେ ଆମମାନଙ୍କୁ ଧୀରସ୍ଥିର ଚିତ୍ତ ପ୍ରଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ମାଥିଉ 9 ପର୍ବର 35 ପଦରୁ ଆରମ୍ଭ କରି 10 ପର୍ବର 22 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମେ ପ୍ରଭୁ ଯୀଶୁଙ୍କର 11 ଆଶ୍ଚର୍ଯ୍ୟକର୍ମ ସମ୍ପର୍କରେ ଆଲୋଚନା କରିସାରିଛୁ। ମାତ୍ର ବର୍ତ୍ତମାନ ଆମେ ଏହି 9 ପର୍ବର ଶେଷାଂଶରେ ପ୍ରଭୁ ଯୀଶୁଙ୍କର ଆଉ କେତେକ ଆଶ୍ଚର୍ଯ୍ୟକର୍ମର ବିବରଣୀ ମାଥିଉ ଉଲ୍ଲେଖ କରିଥିବାର ଲକ୍ଷ୍ୟ କରିବା। ଦେଖନ୍ତୁ 9 ପର୍ବର 35 ପଦରେ ଏହିପରି ଲେଖା ଅଛି, ଏଥିଭୂତାରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ, ନଗର ପୁଣି ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ। ଲକ୍ଷ୍ୟ କରିବେ ଏଠାରେ ଲେଖାଯାଏ ରାଜ୍ୟର ସୁସମାଚାର। ତେବେ ଏହି ରାଜ୍ୟର ସୁସମାଚାର କ'ଣ? କ'ଣ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ନୁହେଁ। ରାଜ୍ୟର ସୁସମାଚାର ଥିଲା, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦୁଇଟି ସୁସମାଚାର ବିଷୟ ନେଇ ପବିତ୍ର ବାଇବଲ ପ୍ରକାଶ କରେ, କାରଣ ପବିତ୍ର ବାଇବଲ ମଧ୍ୟରେ କେବଳ ଗୋଟିଏ ସୁସମାଚାର। ମାତ୍ର ଏହି ସୁସମାଚାରର ଅନେକଗୁଡ଼ିଏ ମୁଖ ରହିଅଛି ବା ଅନେକଗୁଡ଼ିଏ ଦିଗ ରହିଅଛି, ମାତ୍ର ପ୍ରତ୍ୟେକ ସେହି ଅନୁଗ୍ରହର ସୁସମାଚାର ଆଡ଼କୁ ଗତି କରନ୍ତି। ତେଣୁ ଏଠାରେ ଯେଉଁ ରାଜ୍ୟର ସୁସମାଚାର ବିଷୟ ନେଇ ଉଲ୍ଲେଖ କରାଯାଏ, ଏହା ସେହି ଅନୁଗ୍ରହର ସୁସମାଚାରର ଏକ ଅଂଶ। ତେଣୁ ଯୀଶୁ ଯେତେବେଳେ ପ୍ରଚାର କରି କହନ୍ତି ଯେ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ, ସେତେବେଳେ ସେ କହନ୍ତି ସେହି ସ୍ୱର୍ଗରାଜ୍ୟ ତାହାଙ୍କ ଅର୍ଥାତ୍ ରାଜାଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଅଛି ଓ ତୁମେମାନେ ରାଜାଙ୍କୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହୁଅ। କିନ୍ତୁ ଏଥିନିମନ୍ତେ ମନ ପରିବର୍ତ୍ତନର ଆବଶ୍ୟକ ଓ ସେହି ରାଜାଙ୍କର ଅନୁଗମନ କରିବା ଆବଶ୍ୟକ, କାରଣ ସେ ସେହି କୃଷ୍ୟ ମୃତ୍ୟୁ ପ୍ରତି ଅଗ୍ରସର ହେଉଅଛନ୍ତି ସେହି ଅନୁଗ୍ରହର ସୁସମାଚାରକୁ ଫଳପ୍ରଦ କରିବା ନିମନ୍ତେ। ଦେଖନ୍ତୁ, ସେ କେବଳ ରାଜ୍ୟର ସୁସମାଚାର ଘୋଷଣା କଲେ ନାହିଁ, ମାତ୍ର ସେଥିସହିତ ସମସ୍ତ ପ୍ରକାର ରୋଗ ଓ ପୀଡ଼ା ମଧ୍ୟ ସୁସ୍ଥ କଲେ। ଅର୍ଥାତ୍ ସେହିଦିନ ହଜାର ହଜାର ଲୋକ ମଧ୍ୟ ସେମାନଙ୍କ ରୋଗରୁ ସୁସ୍ଥତା ପାଇଲେ, ଯାହାକି ମାଥିଉ ଏଠାରେ ପ୍ରକାଶ କରନ୍ତି। ତେଣୁକରି ଆପଣ ଦେଖନ୍ତୁ, ଯୀଶୁଙ୍କର ଶତ୍ରୁମାନେ ମଧ୍ୟ ତାହାଙ୍କୁ ତାହାଙ୍କ ଆଶ୍ଚର୍ଯ୍ୟକର୍ମ ସାଧନ କରିବା ନେଇ କୌଣସି ପ୍ରଶ୍ନ କରିପାରିନଥିଲେ, କାରଣ ହଜାର ହଜାର ଲୋକ ତାହା ଦେଖିଥିଲେ ଓ ସେମାନେ ତହିଁର ସାକ୍ଷୀ ଥିଲେ। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିରଖେ, ଆଜି ମଧ୍ୟ ପ୍ରଭୁ ଯୀଶୁଙ୍କର ସେହି ଶକ୍ତି ଅଛି। ସେ ମୋ ଜୀବନରେ ଓ ଆପଣଙ୍କ ଜୀବନରେ ମଧ୍ୟ ତାହା ସାଧନ କରିପାରନ୍ତି, ଯଦି ଆମେ ତାଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କରି ତାଙ୍କର ନିକଟବର୍ତ୍ତୀ ହେଉ। କିନ୍ତୁ କୌଣସି ମନୁଷ୍ୟ ଉପରେ ନିର୍ଭର ନ କରୁ କି ମନୁଷ୍ୟଠାରୁ ସୁସ୍ଥତା ପାଇବାକୁ ଆଶା ନ କରୁ। ଦେଖନ୍ତୁ 36-38 ପଦରେ ଲେଖା ଅଛି, ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ। ସେତେବେଳେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ। ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର କର୍ତ୍ତାଙ୍କ ନିକଟରେ ନିବେଦନ କର। ଦେଖନ୍ତୁ, ହଜାତ୍ମାମାନଙ୍କ ପ୍ରତି ପ୍ରଭୁ ଯୀଶୁଙ୍କର ଦୟା ଓ ଅନୁକମ୍ପା। ସେ ତାଙ୍କର ଶିଷ୍ୟମାନଙ୍କୁ ସେହି ହଜାତ୍ମାମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ କହୁଛନ୍ତି, ଯେପରି ସେହି ହଜାତ୍ମାମାନଙ୍କ ନିମନ୍ତେ ପ୍ରକୃତ କାର୍ଯ୍ୟକାରୀମାନଙ୍କୁ ଈଶ୍ୱର ପଠାଇ ପାରନ୍ତି। କିନ୍ତୁ ପ୍ରଭୁ ଯୀଶୁ ଏପରି ତାଙ୍କର ଶିଷ୍ୟମାନଙ୍କୁ କହିବାର ଅର୍ଥ ହେଲା, ଯେପରି ତାଙ୍କର ଶିଷ୍ୟମାନେ ସେହି ହଜାତ୍ମାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ସହିତ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେମାନେ ବୋଝଗ୍ରସ୍ତ ହୁଅନ୍ତି, କାରଣ ଏହାପରେ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ସେହି କାର୍ଯ୍ୟ ନିମନ୍ତେ ପ୍ରେରଣ କରିବାକୁ ଯାଉଅଛନ୍ତି, ଯାହାକି ଆମେ ପରବର୍ତ୍ତୀ ଅଧ୍ୟାୟରେ ଦେଖିବାକୁ ଯିବା। ପ୍ରଭୁ ଚାହାନ୍ତି ଆମେ ଯେପରି ନିଜେ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରିବା ନିମନ୍ତେ ଯତ୍ନବାନ ହେଉ। ପ୍ରଭୁ ଚାହାନ୍ତି ନାହିଁ ଆମେ କେବଳ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ନୀରବ ରହିଯାଉ, ମାତ୍ର ସୁସମାଚାର ସହିତ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁ। ପ୍ରଭୁ ଯୀଶୁ ଯଦି ଆପଣଙ୍କୁ ଉଦ୍ଧାର କରିଛନ୍ତି ଓ ଆପଣ ତାହାଙ୍କର ପରିଚୟ ପାଇଅଛନ୍ତି, ତାହେଲେ ଆପଣ ଅନ୍ୟମାନଙ୍କୁ ମଧ୍ୟ ପ୍ରଭୁଙ୍କ ବିଷୟ ନେଇ ଜଣାନ୍ତୁ ଓ ସେମାନଙ୍କୁ ମଧ୍ୟ ପ୍ରଭୁଙ୍କ ନିକଟବର୍ତ୍ତୀ କରାନ୍ତୁ। ଏହା ହେଉଛି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଏକ ମହାନ ଦାୟିତ୍ୱ। ଯଦି ତାହା ନ ହୁଏ, ତାହେଲେ ଆମେ ସ୍ୱାର୍ଥପର ବୋଲି ଗଣିତ ହେବା। ହଁ, ଆପଣ ସୁସମାଚାର ପ୍ରଚାର କରି ନ ପାରନ୍ତି, ମାତ୍ର ନିଜର ଜୀବନର ସାକ୍ଷ୍ୟ ତ ଦେଇପାରିବେ। ଆପଣ ପତ୍ରପତ୍ରିକା ବାଣ୍ଟି ନ ପାରନ୍ତି, ମାତ୍ର ବେତାର କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ଅନ୍ୟମାନଙ୍କୁ ତ କହିପାରିବେ। ତାହେଲେ ଆପଣ ଅନ୍ୟମାନଙ୍କର ଜୀବନକୁ ମଧ୍ୟ ବିନାଶରୁ ରକ୍ଷା କରିପାରିବେ। ତେବେ ଏଇଠାରେ ଆମେ 9 ପର୍ବଟିକୁ ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ 10 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି 10 ପର୍ବରେ ଯୀଶୁ କିପରି ତାଙ୍କର 12 ଶିଷ୍ୟମାନଙ୍କୁ ଇସ୍ରାଏଲ ଜାତିଙ୍କ ନିକଟକୁ ରାଜ୍ୟର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କରୁଅଛନ୍ତି ତାହା ଲକ୍ଷ୍ୟ କରିବା। କିନ୍ତୁ ଏହି ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ କେତେକ ବିଷୟ ସ୍ମରଣ କରାଇଦିଏ, ଯାହାକି ଆପଣ ତାହାକୁ ମନ ମଧ୍ୟରେ ରଖି ସେହି ଅନୁଯାୟୀ ଏହି ପର୍ବଟିକୁ ଅଧ୍ୟୟନ କରି ତହିଁର ପ୍ରକୃତ ଅର୍ଥ ବୁଝିବା ନିମନ୍ତେ ଚେଷ୍ଟା କରିବେ। ଦେଖନ୍ତୁ, ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବା ନିମନ୍ତେ ଶକ୍ତି ଦେଇ ସେହି ଇସ୍ରାଏଲ ଜାତିଙ୍କ ନିକଟକୁ ପଠାଉଛନ୍ତି। ସେମାନେ ଆଉ ଶିଷ୍ୟ ବୋଲି ନୁହେଁ, ମାତ୍ର ପ୍ରେରିତ ବୋଲି ନାମିତ ହେଉଛନ୍ତି, କାରଣ ସେମାନେ ଶକ୍ତିପ୍ରାପ୍ତ ହୋଇ ସେହି ରାଜ୍ୟର ସୁସମାଚାର ବହନ କରି ଯାଉଅଛନ୍ତି। ଆପଣ ଦେଖନ୍ତୁ, ଏହି ପର୍ବରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି କୌଣସି ଶିକ୍ଷା ଦିଆଯାଇଥିବାର ଆପଣ ଦେଖିବାକୁ ପାଇବେ ନାହିଁ, ମାତ୍ର ଏଠାରେ ସେହି ସମୟର ପରିସ୍ଥିତି ଓ ଅବସ୍ଥାକୁ ଦେଖି ଶିକ୍ଷା ଦିଆଯାଇଥିଲା ଏବଂ ଆମେ ତଦନୁଯାୟୀ ତହିଁର ପ୍ରକୃତ ଅର୍ଥ ବୁଝି ତାହାକୁ ଭାଷାନ୍ତର କରିବା ଉଚିତ। ଦେଖନ୍ତୁ, ଯୀଶୁ କିପରି ତାଙ୍କର 12 ଶିଷ୍ୟଙ୍କୁ ପ୍ରେରିତ ନାମ ଦେଇ ସେମାନଙ୍କୁ ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରେରଣ କରୁଅଛନ୍ତି। 10 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଇତିମଧ୍ୟରେ ସେ ଆପଣା 12 ଶିଷ୍ୟଙ୍କୁ ନିକଟକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମାଗୁଡ଼ାକ ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ। ଆପଣ ଦେଖନ୍ତୁ, ପ୍ରଭୁ ଯୀଶୁ ସେମାନଙ୍କୁ ଯେଉଁ ଶକ୍ତି ଦେଲେ ତାହା ସେମାନଙ୍କର ପରିଚୟପତ୍ର ଥିଲା ଇସ୍ରାଏଲ ଜାତିଙ୍କ ସମ୍ମୁଖରେ, ଓ ସେମାନେ ଶିଷ୍ୟ ରୂପେ ନୁହେଁ, ମାତ୍ର ଏହି ଶକ୍ତି ପ୍ରାପ୍ତ ହୋଇଥିବାରୁ ପ୍ରେରିତ ନାମରେ ନାମିତ ହେଲେ। ତେବେ 2 ପଦରୁ 4 ପଦ ମଧ୍ୟରେ ସେହି 12 ଶିଷ୍ୟମାନଙ୍କର ନାମ ଆମେ ଦେଖିବାକୁ ପାଉ। ଦେଖନ୍ତୁ, ଏହିପରି ଲେଖାଯାଏ, ସେହି 12 ପ୍ରେରିତଙ୍କର ନାମ ଏହି, ପ୍ରଥମରେ ସିମୋନ, ଯାହାଙ୍କୁ ପ୍ରିତର ବୋଲି କହନ୍ତି, ଆଉ ତାହାଙ୍କ ଭ୍ରାତା ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଜାକୁବ ଓ ତାହାଙ୍କ ଭ୍ରାତା ଜୋହନ, ଫିଲିପ ଓ ବର୍ଥଲମି, ଥୋମା ଓ କରଗ୍ରାହୀ ମାଥ୍ୟୁ, ଆଲଫିଙ୍କ ପୁତ୍ର ଜାକୁବ ଓ ଥଦୟ, କିଣାନୀୟ ସିମୋନ ଓ ଇସ୍କରିଓଥ ଜିହୁଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। ତେବେ ଏ ହେଲା ଯୀଶୁଙ୍କର 12 ଶିଷ୍ୟଙ୍କର ନାମ। କିନ୍ତୁ ମୁଁ ଏହାକୁ ଆଉ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଆପଣ ପରେ ଏହାକୁ ଆପଣଙ୍କର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ସମୟରେ ପାଠ କରିନେବେ। ଯଦି ଆପଣଙ୍କ ପାଖରେ ବାଇବଲ କିମ୍ବା ନୂତନ ନିୟମ ନାହିଁ, ତାହେଲେ ଆପଣ ପତ୍ର ମାଧ୍ୟମରେ ଲେଖି ଜଣାଇଲେ ଆମେ ଯୀଶୁଙ୍କର 12 ଶିଷ୍ୟଙ୍କର ନାମ ପତ୍ର ମାଧ୍ୟମରେ ଆପଣଙ୍କୁ ଜଣାଇଦେବୁ। ନାହିଁ, ଯଦି ଆପଣ ନୂତନ ନିୟମ ଆବଶ୍ୟକ କରନ୍ତି, ତାହେଲେ ଆମକୁ ଲେଖି ଜଣାଇଲେ ଆମେ ଆପଣଙ୍କ ନିକଟକୁ ନୂତନ ନିୟମ ମଧ୍ୟ ପଠାଇ ପାରିବୁ। ତେବେ ଆସନ୍ତୁ ବର୍ତ୍ତମାନ ସେହି 12 ଶିଷ୍ୟଙ୍କର ପ୍ରଚାରର ପ୍ରଣାଳୀ ଓ ସମ୍ବାଦ ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା। ଦେଖନ୍ତୁ, 10 ପର୍ବର 5 ପଦରୁ 7 ପଦରେ ଏହିପରି ଲେଖା ଅଛି, ଯୀଶୁ ଏହି 12 ଜଣଙ୍କୁ ପ୍ରେରଣ କରି ସେମାନଙ୍କୁ ଆଜ୍ଞା ଦେଇ କହିଲେ, ବିଜାତିମାନଙ୍କ ନିକଟକୁ ଯାଅ ନାହିଁ ଏବଂ ସମିରଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ, ପୁଣି ଯାଉଁ ଯାଉଁ ସ୍ୱର୍ଗରାଜ୍ୟ ସନ୍ନିକଟ ଏହି କଥା କହି ଘୋଷଣା କର। ଦେଖନ୍ତୁ, ସେମାନେ ଏହି ସମୟରେ ବିଜାତୀୟମାନଙ୍କ ନିକଟକୁ ପ୍ରେରିତ ହୋଇନଥିଲେ, ମାତ୍ର ଇସ୍ରାଏଲର ହଜିଯାଇଥିବା ମେଷମାନଙ୍କ ନିକଟକୁ ଅର୍ଥାତ୍ ଆତ୍ମାମାନଙ୍କ ନିକଟକୁ ପ୍ରେରିତ ହୋଇଥିଲେ। ସେମାନଙ୍କର ସମ୍ବାଦ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ନଥିଲା, ମାତ୍ର ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପ୍ରତି ପ୍ରଯୁଜ୍ୟ ଥିଲା। ଆପଣ ଯଦି ପ୍ରେରିତ ପୁସ୍ତକର 1 ପର୍ବର 8 ପଦ ସହିତ ଏହି ଅଂଶକୁ ତୁଳନା କରିବେ, ତାହେଲେ ଆପଣ ଅନେକ ଭିନ୍ନତା ମଧ୍ୟ ଲକ୍ଷ୍ୟ କରିପାରିବେ। ପ୍ରେରିତ 1 ପର୍ବର 8 ପଦରେ ଏହିପରି ଲେଖା ଅଛି, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମମାନେ ଶକ୍ତିପ୍ରାପ୍ତ ହେବ, ଆଉ ଜେରୁସାଲମ, ସମସ୍ତ ଜିହୁଦା ପ୍ରଦେଶ ଓ ସମିରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। କିନ୍ତୁ ଏହି ମାଥ୍ୟୁ ସୁସମାଚାରର 10 ପର୍ବରେ ଆପଣ ଲକ୍ଷ୍ୟ କରିବେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହନ୍ତି, ତୁମମାନେ ବିଜାତିମାନଙ୍କ ନିକଟକୁ ଯାଅ ନାହିଁ କିମ୍ବା ସମିରଣୀୟମାନଙ୍କ କୌଣସି ନଗରରେ ପ୍ରବେଶ କର ନାହିଁ, କିନ୍ତୁ କେବଳ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ। ତେଣୁକରି ଏହି ସମ୍ବାଦରେ ଆମେ ଯଥେଷ୍ଟ କିଛି ପରିବର୍ତ୍ତନ ଲକ୍ଷ୍ୟ କରିପାରିବା ଓ ସେହି ସମୟର ପରିସ୍ଥିତିକୁ ନେଇ ଆମେ ଏହାକୁ ବୁଝିବା ନିମନ୍ତେ ଚେଷ୍ଟା କରିବା। ତେବେ ସେହି ସମ୍ବାଦ ଥିଲା ସ୍ୱର୍ଗରାଜ୍ୟ ସନ୍ନିକଟ। ତାହେଲେ ସେହି ସ୍ୱର୍ଗରାଜ୍ୟ କିପରି ସନ୍ନିକଟ ହୋଇପାରିବ? ଏହାର ଅର୍ଥ ସେହି ସ୍ୱର୍ଗ ରାଜ୍ୟ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଆସି ଉପସ୍ଥିତ ଓ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କ ମଧ୍ୟରେ ଆସି ଉପସ୍ଥିତ। କିନ୍ତୁ ବର୍ତ୍ତମାନ ସେ ପ୍ରକାର ନୁହେଁ। ବର୍ତ୍ତମାନ ଆମେ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବା ଉଚିତ ଓ ତାହାଙ୍କର ସୁସମାଚାରକୁ ପ୍ରଚାର କରିବା ଉଚିତ। କାରଣ ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଆମ ହୃଦୟରେ ଗ୍ରହଣ କରୁ ସେତେବେଳେ ସେହି ସ୍ୱର୍ଗ ରାଜ୍ୟ ଆମ ମଧ୍ୟରେ ଆସି ଉପସ୍ଥିତ ହୁଏ। କିନ୍ତୁ ଆମେ ସେହି ସ୍ୱର୍ଗ ରାଜ୍ୟ ଏହି ଜଗତରେ ପ୍ରତିଷ୍ଠା କରିପାରିବା ନାହିଁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ପୁନର୍ବାର ଏହି ଜଗତକୁ ଆଗମନ କରିବେ ସେତେବେଳେ ସେ ଏହି ଜଗତରେ ତାହାଙ୍କ ରାଜ୍ୟ ପ୍ରତିଷ୍ଠା କରିବେ। କିନ୍ତୁ ଆମେ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରି ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇପାରିବା। ଆଉ ସେହି ସୁସମାଚାର ହେଉଛି ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ବାର ଜଣ ଶିଷ୍ୟଙ୍କୁ ସେହି ଶକ୍ତି ଦେଇ ପଠାଉଛନ୍ତି ଯାହାକି ତାହାଙ୍କଠାରେ ଥିଲା। ଦେଖନ୍ତୁ, ଆଠ ପଦରେ ଲେଖା ଅଛି, ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ଛଡ଼ାଅ, ତୁମେମାନେ ବିନା ମୂଲ୍ୟରେ ପାଇଅଛ, ବିନା ମୂଲ୍ୟରେ ଦାନ କର। ଏଠାରେ ଆପଣ ପ୍ରଶ୍ନ କରିପାରନ୍ତି ଯେ ଏହି ପ୍ରକାର ଶକ୍ତିର କାର୍ଯ୍ୟ ବର୍ତ୍ତମାନର ପ୍ରଚାରକମାନଙ୍କ ଜୀବନରେ କାହିଁକି ଦେଖାଯାଉନାହିଁ। ତେବେ ଏଠାରେ ମୁଁ ଆପଣଙ୍କୁ କହିରଖେ ଯେ ଏହି ସମସ୍ତ ଶକ୍ତିର କାର୍ଯ୍ୟ ଏକ ସ୍ୱତନ୍ତ୍ର ପରିସ୍ଥିତି ଓ ସମୟ ନିମନ୍ତେ ପ୍ରେରିତମାନଙ୍କ ମଧ୍ୟ ଦେଇ ସାଧିତ ହେବାକୁ ଥିଲା। କାରଣ ସେମାନେ ସେହିସବୁ ସ୍ୱଚକ୍ଷୁରେ ଦେଖି ବିଶ୍ୱାସ କରିବାକୁ ଥିଲା, ଯେହେତୁ ଏହି ସୁସମାଚାର ଲିଖିତ ଆକାରରେ ସେମାନଙ୍କର ହସ୍ତଗତ ହୋଇନଥିଲା। ତାଛଡ଼ା ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ସମୟରେ ଏହି ଜଗତ ମଧ୍ୟରେ ଥିଲେ ଓ ସେ ଏକ ବିଶେଷ ଉଦ୍ଦେଶ୍ୟ ନେଇ ଏକ ନିର୍ଦ୍ଦିଷ୍ଟ ଜାତି ନିକଟକୁ ତାଙ୍କର ଦ୍ୱାଦଶ ପ୍ରେରିତଙ୍କୁ ପଠାଇଥିଲେ, ଆଉ ସେମାନେ ହେଲେ ଇସ୍ରାଏଲ ବଂଶର ହଜିଯାଇଥିବା ମେଷ। ତେବେ ମୁଁ କହୁନାହିଁ ଯେ ଏହିପରି ଶକ୍ତିର କାର୍ଯ୍ୟ ସାଧିତ ହେବା ସମ୍ଭବ ନୁହେଁ ବୋଲି, କାରଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷରେ ସମସ୍ତ ହିଁ ସମ୍ଭବ ଯଦି ଏହା ଖ୍ରୀଷ୍ଟଙ୍କର ଇଚ୍ଛାନୁମୋଦିତ ହୋଇଥାଏ। କାରଣ ଏବେ ମଧ୍ୟ ତାହାଙ୍କର ଶକ୍ତି କାର୍ଯ୍ୟ କରୁଅଛି ଓ ଅନେକ ମଧ୍ୟ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସୁସ୍ଥତା ଲାଭ କରୁଅଛନ୍ତି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କ ବାକ୍ୟ ଓ ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ସେହି ସମସ୍ତ ଶକ୍ତିର କାର୍ଯ୍ୟ ସାଧନ କରୁଅଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ସେହି ଶକ୍ତିର କାର୍ଯ୍ୟ ସୀମିତ ନୁହେଁ, ମାତ୍ର ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ ସାଧିତ ହୋଇପାରିବ। ଆପଣ ଯଦି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରନ୍ତି, ତାହେଲେ ସେ ମଧ୍ୟ ଆପଣଙ୍କ ଜୀବନରେ ଅନେକ ଆଶ୍ଚର୍ଯ୍ୟ ବିଷୟମାନ ସାଧନ କରିବେ। ସେ ଆପଣଙ୍କୁ ସୁସ୍ଥତା ଦେବେ। କିନ୍ତୁ ସେହି ସମସ୍ତ ଆଶ୍ଚର୍ଯ୍ୟକର୍ମ ସାଧିତ ହେଲେ ବା ଆମେ ସେହିସବୁ ଦେଖିଲେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରିବା, ତାହା ନୁହେଁ। କାରଣ ସେ ତାଙ୍କର ବାକ୍ୟ ଲିଖିତ ଆକାରରେ ଆଜି ଆମମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି। ସେହି ବାକ୍ୟ ଅନୁଯାୟୀ ଆମେ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କଲେ ସେ ଆମମାନଙ୍କ ଜୀବନରେ ଅନେକ କିଛି ମହତ୍ ବିଷୟମାନ ସାଧନ କରିବା ସଙ୍ଗେ ସଙ୍ଗେ ଆମମାନଙ୍କୁ ପାପରୁ ଉଦ୍ଧାର କରିବେ। କିନ୍ତୁ ମୋହର କହିବାର କଥା, ପ୍ରଭୁ ଯୀଶୁ ତାହାଙ୍କର ଦ୍ୱାଦଶ ଶିଷ୍ୟଙ୍କୁ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବା ନିମନ୍ତେ ଅଧିକାର ଦେଇଥିଲେ, ତାହା ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ନିମନ୍ତେ ପ୍ରଯୁଜ୍ୟ ଥିଲା। କାରଣ 9 ଓ 10 ପଦଟି ଅଧ୍ୟୟନ କଲେ ଆପଣ ଜାଣିପାରିବେ ଯେ ଏହା ଏକ ନିର୍ଦ୍ଦିଷ୍ଟ ସମୟ ତଥା ପରିସ୍ଥିତି ନିମନ୍ତେ ପ୍ରଯୁଜ୍ୟ ଥିଲା। ଦେଖନ୍ତୁ, ଏହିପରି ଲେଖା ଅଛି, ତୁମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା ଆଉ ଯାତ୍ରା ନିମନ୍ତେ ଝୋଲି କିମ୍ବା 2 ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ। କ'ଣ ଆପଣ ଭାବୁଛନ୍ତି, ଏହା ବର୍ତ୍ତମାନର ସମୟ ନିମନ୍ତେ ପ୍ରଯୁଜ୍ୟ? କେବେ ନୁହେଁ। ଏହିସବୁ ଏକ ନିର୍ଦ୍ଦିଷ୍ଟ ସମୟ ନିମନ୍ତେ ଅସ୍ଥାୟୀ ଭାବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତରେ 3 ବର୍ଷର ପ୍ରଚାର କାର୍ଯ୍ୟ ସମୟରେ ଦିଆଯାଇଥିଲା। କିନ୍ତୁ ତାହାଙ୍କର ପ୍ରଚାର କାର୍ଯ୍ୟର ଅନ୍ତିମ ସମୟରେ ସେ ତାଙ୍କର ଶିଷ୍ୟମାନଙ୍କୁ ଏକ ଭିନ୍ନ ଧରଣର ନିୟମ ପ୍ରଦାନ କରିଥିଲେ, ଯାହାକି ଆପଣ ଲୁକ 22 35 ଓ 36 ପଦରେ ଦେଖିବାକୁ ପାରିବେ। ସେଠାରେ ଏହିପରି ଲେଖା ଅଛି, ଆଉ ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମମାନଙ୍କୁ ଗାଞ୍ଜିଆ ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମମାନଙ୍କର କିଛି ଅଭାବ ହୋଇଥିଲା? ସେମାନେ କହିଲେ, କିଛି ନାହିଁ। ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ ଯାହାର ଗାଞ୍ଜିଆ ଅଛି ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ ସେ ଆପଣା ଚାଦର ଖଣ୍ଡକ ବିକି ଖଣ୍ଡା କିଣୁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ପ୍ରଭୁଙ୍କର ସେବକମାନଙ୍କର ଆବଶ୍ୟକତା ପ୍ରତି ବିମୁଖ ହେବା, ମାତ୍ର ଆମେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। କାରଣ ପ୍ରେରିତ ପାଉଲ 1 କୋରିନ୍ଥିଅସ 9:14 ଏହିପରି ଉଲ୍ଲେଖ କରନ୍ତି, ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ଯେ ସୁସମାଚାର ଦ୍ୱାରା ଜୀବିକା ନିର୍ବାହ କରିବେ ଏହା ପ୍ରଭୁ ଆଦେଶ ଦେଇଅଛନ୍ତି। ଏହାପରେ ମାଥିବ 10:11-15 ମଧ୍ୟରେ ଆଉ କେତେକ ଉପଦେଶ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଦିଅନ୍ତି, ଯାହାକି ଯୀଶୁଙ୍କର ସେହି 3 ବର୍ଷର ପ୍ରଚାର କାର୍ଯ୍ୟର ସମୟ ମଧ୍ୟରେ ସେହି ସ୍ଥାନର ଆଞ୍ଚଳିକ ପରିସ୍ଥିତିକୁ ନେଇ ତାହା ପ୍ରଯୁଜ୍ୟ ଥିଲା। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ଆଉ ତୁମେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ ତାହା ଅନୁସନ୍ଧାନ କର, ପୁଣି ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ, ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ କଲ୍ୟାଣ କର। ସେହି ଗୃହ ଯେବେ ଯୋଗ୍ୟ ତେବେ ତାହା ପ୍ରତି ତୁମମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ ତାହେଲେ ତୁମମାନଙ୍କ ଶାନ୍ତି ତୁମମାନଙ୍କ ନିକଟକୁ ବାହୁଡ଼ି ଆସୁ। ପୁଣି ଯେ କେହି ତୁମମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମମାନଙ୍କ ପାଦଧୂଳି ଝାଡ଼ିଦିଅ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦମ ଓ ଗମରା ଦେଶର ଦଶା ସହନୀୟ ହେବ। ତେବେ ଆମେ ଏହି ସୁଷମାଚାରର ପରବର୍ତ୍ତୀ ଅଧ୍ୟାୟରେ ସେହି ନଗରର ଦଶା କ'ଣ ହେଲା ତାହା ଦେଖିବାକୁ ପାରିବା। କିନ୍ତୁ ଏଠାରେ ମୁଁ କହିରଖେ ଯେ ଏହି ଅଂଶରେ ଯେଉଁସବୁ ଉପଦେଶ ପ୍ରଭୁ ଯୀଶୁ ତାଙ୍କର ପ୍ରେରିତମାନଙ୍କୁ ଦେଇଛନ୍ତି ତାହା ବର୍ତ୍ତମାନର ସମୟ ନିମନ୍ତେ ନୁହେଁ, କିନ୍ତୁ ତାହାଙ୍କର ସେହି ତିନି ବର୍ଷର ପ୍ରଚାର ସମୟ ମଧ୍ୟରେ ସେଠିକାର ଆଞ୍ଚଳିକ ପରିସ୍ଥିତିକୁ ନେଇ ସେ ଏହିପରି ଉପଦେଶ ଦେଇଥିଲେ, ଯେପରି ତାଙ୍କର ଶିଷ୍ୟମାନେ ସତର୍କତାର ସହିତ ସମସ୍ତ କାର୍ଯ୍ୟ ସାଧନ କରନ୍ତି। କାରଣ ସେହି ଲୋକମାନେ ଇସ୍ରାଏଲ ବଂଶର ହଜା ମେଷ ଥିଲେ, ଯେଉଁମାନଙ୍କ ନିକଟରେ ରାଜ୍ୟର ସୁସମାଚାର ପ୍ରଚାରିତ ହେବାକୁ ଥିଲା ଓ ସେହି ସମସ୍ତ ଆଶ୍ଚର୍ଯ୍ୟକର୍ମ ସାଧିତ ହେବାକୁ ଥିଲା, ଯେପରି ସେମାନେ ତାହା ଦେଖି ପ୍ରଭୁ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି। କିନ୍ତୁ ଆଜି ପ୍ରଭୁ ତାହାଙ୍କ ବାକ୍ୟ ମାଧ୍ୟମରେ ସମସ୍ତ ବିଷୟ ଜଣାଇ ଦିଅନ୍ତି ଓ ସେ ଚାହାନ୍ତି ଆମେ ଯେପରି ଏହି ବାକ୍ୟ ଅନୁଯାୟୀ ତାହାଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ପାପରୁ ଉଦ୍ଧାର ପାଇ ଜୀବନରେ ବାସ୍ତବ ଶାନ୍ତି ପାଉ ଓ ଅନ୍ୟକୁ ସେହି ଶାନ୍ତି ରାଜାଙ୍କର ନିକଟବର୍ତ୍ତୀ କରାଉ। ଏହା ଆଜି ପ୍ରତ୍ୟେକ ଉଦ୍ଧାରପ୍ରାପ୍ତ ବିଶ୍ୱାସୀର ଏକ ମହାନ ଦାୟିତ୍ୱ। ଦେଖନ୍ତୁ ଦଶ ପର୍ବର ଷୋହଳ ପଦରେ ଏପରି ଲେଖା ଅଛି, ଦେଖ ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପତ ପରି ଅହିଂସକ ହୁଅ। ଦେଖନ୍ତୁ ସେହି ସ୍ଥାନର ପରିସ୍ଥିତି ବିଷୟ ନେଇ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଜଣାଇବା ପରେ ସେମାନଙ୍କୁ କେତେକ ଉପଦେଶ ଦେଉଛନ୍ତି, ଯାହାକି ସେମାନେ ତାହାଙ୍କର ସାକ୍ଷୀ ହେବା ନିମନ୍ତେ ଯିବା ସମୟରେ ସେହି ସମସ୍ତ ଉପଦେଶକୁ ମାନି ଚଳିବେ ଓ ସତର୍କ ରହିବେ। ତେବେ ଏହି ଉପଦେଶ ସବୁ ସମୟ ନିମନ୍ତେ ପ୍ରଯୁଜ୍ୟ, ଆଜି ମଧ୍ୟ ଏହା ତାହାଙ୍କର ସେବକମାନଙ୍କ ନିମନ୍ତେ ପ୍ରଯୁଜ୍ୟ, କାରଣ ଈଶ୍ୱରଙ୍କ ସନ୍ତାନମାନେ ସର୍ପ ପରି ବୁଦ୍ଧିମାନ ଓ କପତ ପରି ଅହିଂସକ ହେବା ଉଚିତ। କିନ୍ତୁ ଏହି ଦୁଇଟି ମଧ୍ୟରୁ କେବଳ ଗୋଟିକ ପରି ହେଲେ ତାହା ବିପଦଜନକ, ମାତ୍ର ଏହି ଦୁଇଟି ଯାକ ସ୍ୱଭାବ ଧାରଣ କରିବା ଉଚିତ। କେବଳ ଚତୁର ହେଲେ ଚଳିବ ନାହିଁ କି କେବଳ ଅହିଂସକ ହେଲେ ଚଳିବ ନାହିଁ, ଚତୁର ହେବା ସଙ୍ଗେ ସଙ୍ଗେ ଅହିଂସକ ମଧ୍ୟ ହେବା ଉଚିତ। କାରଣ ଆପଣ ଦେଖନ୍ତୁ ସର୍ପ ହେଉଛି ଅତି ଭୟାନକ, ମାତ୍ର କପତର ଜୀବନ ବିପଦପୂର୍ଣ୍ଣ। ତେଣୁ ଆମେ ଏହି ଦୁଇଟି ଗୁଣକୁ ଧାରଣ କରିବାକୁ ହେବ। ଅର୍ଥାତ୍ ମୁଁ କହିବାକୁ ଚାହେଁ ଯେ ଆମର ଚତୁରତା ଭୟାନକ ହେବା ଉଚିତ ନୁହେଁ, ମାତ୍ର ଅହିଂସକ ହେବା ଉଚିତ। ତାହେଲେ ଆମେ ଏହି ଜଗତରେ ଖ୍ରୀଷ୍ଟଙ୍କର ଆଲୋକକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇପାରିବା। ଏହାପରେ 17-18 ପଦରେ ଏହିପରି ଲେଖା ଅଛି, ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମମାନଙ୍କୁ ବିଚାର ସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ। ପୁଣି ତୁମେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମକୁ ଅଣାଯିବ, ତାହା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ। ବାସ୍ତବରେ ପ୍ରଭୁଙ୍କର ସେବକମାନଙ୍କ ପ୍ରତି ଏହିପରି ତାଡ଼ନା ଘଟିବା ସ୍ୱାଭାବିକ। ଏହା ତାଙ୍କର ଲୋକମାନଙ୍କ ପ୍ରତି ସେଦିନ ଘଟିଥିଲା ଓ ଏହା ଆଜି ମଧ୍ୟ ଘଟୁଅଛି, କିନ୍ତୁ ଏହି ସମସ୍ତ ତାହାଙ୍କ ଗୌରବ ଓ ମହିମା ପ୍ରକାଶିତ ହେବା ନିମନ୍ତେ ଘଟୁଅଛି, ଯେପରି ଖ୍ରୀଷ୍ଟ ତାହାଙ୍କ ସେବକମାନଙ୍କ ଦ୍ୱାରା ପ୍ରକାଶିତ ହୁଅନ୍ତି। ପ୍ରିୟ ବନ୍ଧୁ, ଆପଣ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ତାଡ଼ିତ, ଲାଞ୍ଛିତ ବା ଅପମାନିତ ହେଉଛନ୍ତି, ତାହେଲେ ତହିଁରେ ଦୁଃଖ କରିବା ଉଚିତ ନୁହେଁ, ବରଂ ଆନନ୍ଦ କରିବା ଉଚିତ। କାରଣ ସେମାନେ ଆପଣଙ୍କ ପ୍ରତି ତାହା କରନ୍ତି ନାହିଁ, ମାତ୍ର ଖ୍ରୀଷ୍ଟଙ୍କ ପ୍ରତି ତାହା କରନ୍ତି ଓ ଏହାଦ୍ୱାରା ମଧ୍ୟ ଖ୍ରୀଷ୍ଟ ମହିମାନିତ ହୁଅନ୍ତି। ଏହାପରେ 19-20 ପଦରେ ଲେଖା ଅଛି, କିନ୍ତୁ ଯେତେବେଳେ ସେମାନେ ତୁମମାନଙ୍କୁ ସମର୍ପଣ କରିବେ ସେତେବେଳେ ତୁମମାନେ କିପରି ବା କି କଥା କହିବ ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କ'ଣ କହିବ ତାହା ସେହି ଦଣ୍ଡରେ ତୁମ୍ଭମାନଙ୍କୁ ଦିଆଯିବ। ଜଣେ ତୁମେମାନେ ବକ୍ତା ନୁହଁ, କିନ୍ତୁ ତୁମମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମମାନଙ୍କ ଅନ୍ତରରେ କଥା କହନ୍ତି ସେ ବକ୍ତା ଅଟନ୍ତି। ତେବେ ମୋର କହିବାର କଥା, ଏହି ଅଂଶଟି ସେହିମାନଙ୍କ ନିମନ୍ତେ ପ୍ରଯୁଜ୍ୟ ଯେଉଁମାନେ କି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ସମୟରେ ଧରାଯାଇ ଶାସନକର୍ତ୍ତାମାନଙ୍କ ହସ୍ତରେ ସମର୍ପିତ ହୁଅନ୍ତି ଓ ଉତ୍ତର ଦେବା ନିମନ୍ତେ ପ୍ରସ୍ତୁତ ନଥାନ୍ତି। ତାଛଡ଼ା ସେହି ସମୟର ସେଠାକାର ପରିସ୍ଥିତି ନିମନ୍ତେ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଏହିପରି ଉପଦେଶ ଦେଇଥିଲେ। ଏହା ବର୍ତ୍ତମାନ ମଧ୍ୟ ଘଟିପାରେ, ମାତ୍ର ଆମେ ସେଥିନିମନ୍ତେ ବିବ୍ରତ ହେବା କିଛି ପ୍ରୟୋଜନ ନାହିଁ, ଯେହେତୁ ସେହି ପବିତ୍ର ଆତ୍ମା ଆମମାନଙ୍କ ମୁଖ ଦ୍ୱାରା ବକ୍ତବ୍ୟ କଥା ପ୍ରକାଶ କରାଇବେ। କିନ୍ତୁ ଅନେକ ଏହି ବିଷୟକୁ ଭୁଲ ଭାବେ ଭାଷାନ୍ତର କରି ମଣ୍ଡଳୀ ମଧ୍ୟରେ ହେଉ ବା କୌଣସି ସଭା ସମିତିରେ ହେଉ ବିନା ପ୍ରସ୍ତୁତିରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରନ୍ତି। ସେମାନଙ୍କର ଧାରଣା ଯେ ପବିତ୍ର ଆତ୍ମା ସେହି ସମୟରେ ସେମାନଙ୍କ ମୁଖ ଦ୍ୱାରା ବକ୍ତବ୍ୟ କଥା ପ୍ରକାଶ କରାଇବେ, ତେଣୁକରି ପୂର୍ବରୁ ପ୍ରସ୍ତୁତ ହେବା କିଛି ଆବଶ୍ୟକ ନାହିଁ। ମାତ୍ର ଏପରି ଭାବିବା ଠିକ୍ ନୁହେଁ। ପବିତ୍ର ଆତ୍ମା ଯେକୌଣସି ସମୟରେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଶିକ୍ଷା ଓ ପରାମର୍ଶ ଦେଇଥାନ୍ତି ଓ ଆମମାନଙ୍କ ହୃଦୟରେ କଥା କହିଥାନ୍ତି। ତେଣୁ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିବା ପୂର୍ବରୁ ପବିତ୍ର ଆତ୍ମାଙ୍କର ସହାୟତା ଲୋଡ଼ି ଈଶ୍ୱରଙ୍କ ବାକ୍ୟର ଗଭୀର ମର୍ମକୁ ବୁଝି ଓ ଠିକ୍ ରୂପେ ଭାଷାନ୍ତର କରି ଉପାସକ ମଣ୍ଡଳୀ ସମ୍ମୁଖରେ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିବା ଉଚିତ। ଏହାପରେ 21-22 ପଦରେ ଲେଖା ଅଛି, ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଦ୍ଧ କରିବେ, ଆଉ ମୋହର ନାମ ସକାଶେ ତୁମମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯିଏ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପ୍ରାପ୍ତ ହେବ। ତେବେ ଏହି ବିଷୟ ତାଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରିବାର ବିଷୟକୁ ପ୍ରକାଶ କରିନାହିଁ, ମାତ୍ର ଏହି ଜଗତରେ ତାହାଙ୍କର 3 ବର୍ଷର ପ୍ରଚାର କାର୍ଯ୍ୟର ସମୟକୁ ତଥା ଘଟଣାକୁ ପ୍ରକାଶ କରେ। ପ୍ରକୃତରେ ପ୍ରଭୁ ଯୀଶୁଙ୍କର ଏହି ଜଗତକୁ ଆଗମନ ମନୁଷ୍ୟମାନଙ୍କ ମଧ୍ୟରେ ଭେଦ ସୃଷ୍ଟି କଲା। ଏହା ଏକତା ଆଣିପାରିଲା ନାହିଁ, କାରଣ ଜଣେ ଯେତେବେଳେ ଏକ ପରିବାର ମଧ୍ୟରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରେ ଓ ସେହି ପରିବାର ମଧ୍ୟରୁ ଆଉ ଜଣେ ଗ୍ରହଣ ନ କରେ, ତାହେଲେ ସେହି ପରିବାର ମଧ୍ୟରେ ବିଭେଦ ସୃଷ୍ଟି ହୁଏ। ସେଥିପାଇଁ ପ୍ରେରିତ ପାଉଲ ପ୍ରଥମ କରିନ୍ଥିବା ପ୍ରଥମ ପର୍ବର 18 ପଦରେ ଏହିପରି ଉଲ୍ଲେଖ କରନ୍ତି, କାରଣ ବିନାଶପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ତେବେ ପ୍ରଭୁ ଯୀଶୁ ଯେତେବେଳେ କୁହନ୍ତି ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ, ସେତେବେଳେ ସେ ତାଙ୍କର ସେହି 3 ବର୍ଷର ପ୍ରଚାର ସମୟକୁ ଲକ୍ଷ୍ୟ କରି ସେହି ସମୟରେ ତାଙ୍କର ଲୋକମାନଙ୍କୁ ସୁରକ୍ଷା କରିବେ ବୋଲି କହନ୍ତି। ସେହିପରି ମାଥିବ 24:13 ସେ ତାହାଙ୍କର ଲୋକମାନଙ୍କୁ ସେହି ମହାକ୍ଲେଶର ସମୟରେ ସୁରକ୍ଷା କରିବେ ବୋଲି କୁହନ୍ତି, ଯାହାକି ତାହାଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରିବା ସମୟର ଘଟଣାକୁ ପ୍ରକାଶ କରେ। ଆମେ ସେହି 24 ଅଧ୍ୟୟନ କରିବା ସମୟରେ ସେହି ବିଷୟ ନେଇ ଆଲୋଚନା କରିବା, କିନ୍ତୁ ଏଠାରେ ଅର୍ଥାତ୍ ଏହି ମାଥିବ 10 ସେ ତାହାଙ୍କର ସେହି 3 ବର୍ଷର ପ୍ରଚାର ସମୟ ମଧ୍ୟରେ ତାଙ୍କର ଲୋକମାନଙ୍କୁ ସୁରକ୍ଷା କରିବେ ବୋଲି କହନ୍ତି, ଯାହାକି ଘଟିଯାଇଅଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେଉଁମାନେ ବର୍ତ୍ତମାନ ତାହାଙ୍କ ରାଜ୍ୟ ନିମନ୍ତେ କ୍ଲେଶ ସହ୍ୟ କରୁଅଛନ୍ତି ସେମାନଙ୍କୁ ସେ ରକ୍ଷା କରିବେ ନାହିଁ, ସେମାନଙ୍କୁ ମଧ୍ୟ ସେ ରକ୍ଷା କରିବେ, କାରଣ ସେ ପ୍ରତିଜ୍ଞା କରି କହିଅଛନ୍ତି, ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ସେହି ପ୍ରଭୁ ଯୀଶୁ ତାଙ୍କର ସେବକମାନଙ୍କ ନିମନ୍ତେ, ଯେଉଁମାନେ କି ତାହାଙ୍କ ନିମନ୍ତେ ବର୍ତ୍ତମାନ ମଧ୍ୟ କ୍ଲେଶ ସହ୍ୟ କରୁଅଛନ୍ତି, ସେହି ମହା ପୁରସ୍କାର ରଖିଅଛନ୍ତି, ଯାହାକି ସେ ସେହି ଯୁଗାନ୍ତ ସମୟରେ ସେମାନଙ୍କୁ ତାହା ଦେବେ। ସେଥିପାଇଁ ସେ କହନ୍ତି, ଦେଖ ଆମେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ପ୍ରିୟ ବନ୍ଧୁ, ପ୍ରଭୁଙ୍କର ସେବକମାନେ ନିଶ୍ଚିତ ଭାବରେ ପୁରସ୍କୃତ ହେବାକୁ ଯାଉଅଛନ୍ତି, ସେମାନେ ପ୍ରଭୁଙ୍କର ଆଶୀର୍ବାଦର ଅଧିକାରୀ ହେବାକୁ ଯାଉଅଛନ୍ତି, ସେମାନେ ସେହି ଅନନ୍ତ ରାଜ୍ୟର ଅଧିକାରୀ ହେବାକୁ ଯାଉଅଛନ୍ତି, କିନ୍ତୁ ଆମେ କ'ଣ ସେଥିନିମନ୍ତେ ପ୍ରସ୍ତୁତ କି? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏକ ଆତ୍ମସମୀକ୍ଷାରେ ଜୀବନ ଦାନ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।